ଅନ୍ଧାରରେ ଲେଖି ପାରେ ନା ସପ୍ତରେ କହି ପାରେ ନା ଅକ୍ଷରରେ ଲେଖି ପାରେ
ସହେ ତୁମ ଭିଡ଼।
ଆକାଶ କରିମୁ।